ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ରବ୍ୟ ଓ ସେବାକର ଜିଏସ୍ଟି ପରିଷଦର 56ତମ ବୈଠକରେ ଜିଏସ୍ଟି ବ୍ୟବସ୍ଥାରେ ପରବର୍ତ୍ତୀ ପିଢ଼ି ସଂସ୍କାର ସ୍ୱରୂପ କେତେକ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଶ୍ରୀମତୀ ସୀତାରମଣ କହିଛନ୍ତି, ପୂର୍ବରୁ ପ୍ରଚଳିତ 4ଟି ଟିକସ ବ୍ୟବସ୍ଥା ପରିବର୍ତ୍ତେ 2ଟି ସ୍ଲାବ୍ରେ ଜିଏସ୍ଟିକୁ ସୀମିତ ରଖାଯାଇଛି। ବର୍ତ୍ତମାନ କେବଳ 5% ଏବଂ 18% ଜିଏସ୍ଟି ବ୍ୟବସ୍ଥା କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀଠାରୁ ମଧ୍ୟମ ଧରଣର ବିଳାସପୂର୍ଣ୍ଣ ସାମଗ୍ରୀ, କୃଷି ଯନ୍ତ୍ରପାତି, ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟରେ ଟିକସ ହ୍ରାସ କରାଯାଇଛି। ଅନେକ ସାମଗ୍ରୀ ଉପରେ ଶୂନ୍ୟ ଟିକସ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଜିଏସ୍ଟିରେ ସଂସ୍କାର ଯୋଗୁଁ ଜନସାଧାରଣଙ୍କ ଜୀବନରେ ଉନ୍ନତି ଆସିବା ସହ ଦେଶର ଅର୍ଥନୀତି ସୁଦୃଢ଼ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ପଦକ୍ଷେପକୁ ଐତିହାସିକ କହିବା ସହ ନିଯୁକ୍ତି ସୃଷ୍ଟି, ଅର୍ଥନୀତିର ବିକାଶ ଆଦି କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି। ବ୍ୟବସ୍ଥା ଆସନ୍ତା 22 ତାରିଖରୁ ଲାଗୁ ହେବ। ଓଡ଼ିଶା ହାଇକୋର୍ଟ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ସମ୍ପର୍କିତ ମାମଲାର ଶୁଣାଣି କରି ଆସନ୍ତା 6 ସପ୍ତାହ ମଧ୍ୟରେ ସାନି ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷଣ ଆଧାରରେ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ କୁହାଯାଇଛି। ଏଥିସହ 2015ରେ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରତିଷେଧମୂଳକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ରାଜଭବନରେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗ ଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କିତ ଉପସ୍ଥାପନା ବୈଠକରେ ରାଜ୍ୟପାଳ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ନିୟମିତ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଦାରଖ ଆବଶ୍ୟକ ବୋଲି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଓମ୍ଫେଡ୍ କାଫେ ଓ କୋରାପୁଟ କଫି କାଫେକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏ ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଆସନ୍ତା 10 ତାରିଖରୁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଭୁବନେଶ୍ୱର ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି,
ଯେଉଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ରହିଥିଲା, ସେ କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ଦ୍ୱାରା କରାଯାଇଥିଲା, ସମସ୍ତେ ଦେଖିଥିଲେ ଏବଂ ସମସ୍ତଙ୍କର ଆଗ୍ରହ ଥିଲା ଯେ ଏହାକୁ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣକୁ ନିଆଯାଉ। ଓଡ଼ିଶାର ପ୍ରଥମ ଥର ଭାବରେ ପ୍ରଥମ ପର୍ଯ୍ୟାୟରେ ସର୍ବନିମ୍ନ ଅନ୍ତତଃ ସବୁ ଜିଲ୍ଲାରେ କରାଯାଉ।
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଦୁର୍ଗାପୂଜା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ଦୁର୍ଗାପୂଜା ସମୟରେ କିମ୍ବା ଭସାଣ ଶୋଭାଯାତ୍ରାରେ ଡିଜେ ଉପରେ କଟକଣା କରାଯାଇଛି। ପୂଜା ମଣ୍ଡପ, ତୋରଣର ଆକାର ଏବଂ ଟ୍ରାଫିକ୍ ନିୟମ ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତ ପୂଜା କମିଟି ପାଳନ କରିବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏଥିପାଇଁ ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲା ପୁଲିସ୍ ପକ୍ଷରୁ ସମୁଦ୍ର ତଟ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଦିନିଆ ସାଗର କବଚ ସମରାଭ୍ୟାସ ଗତକାଲିଠାରୁ ଆରମ୍ଭ ହୋଇଛି। ସମୁଦ୍ର ନିକଟ ଆର୍ଯ୍ୟପଲ୍ଲି ଥାନା ଅନ୍ତର୍ଗତ ଗଞ୍ଜାମ ଛତ୍ରପୁର ରମ୍ଭା ଚମାକଣ୍ଡି ପୁଲିସ୍ ପକ୍ଷରୁ ଏହି ସମରାଭ୍ୟାସ କରାଯାଉଛି। କୋରାପୁଟ ଜିଲ୍ଲାସ୍ଥିତ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ଏନେଇ ବିଶ୍ୱବିଦ୍ୟାଳୟର ଓଏସ୍ଡି ପ୍ରଫେସର ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଜନନ, ମାତୃ ଓ ଶିଶୁ ମୃତ୍ୟୁ ଏବଂ ସମ୍ବନ୍ଧୀୟ ସେବା, ଟିକାକରଣ, ମ୍ୟାଲେରିଆ, ଡେଙ୍ଗୁ ତଥା ଅଣସଂକ୍ରମିତ ରୋଗ ରୋକିବା ଦିଗରେ ଆଲୋଚନା ହୋଇଥିଲା। ପାଣିପାଗ, ଉତ୍ତର ଓଡ଼ିଶାରେ ସକ୍ରିୟ ଲଘୁଚାପ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଗକୁ ଅଗ୍ରସର ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ବଲାଙ୍ଗୀର ଓ ପାଟଣାଗଡ଼ରେ ସର୍ବାଧିକ 128 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ ପାଳନ କରାଯାଉଛି। ଏହି ଦିବସ ଅବସରରେ ଜଙ୍ଗଲ କ୍ଷୟ, ଅବୈଧ ଶିକାରରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସେମାନଙ୍କ ବାସସ୍ଥାନର ସଂରକ୍ଷଣ ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।